26 ଜଣେ ଦାସ ରାଜାଙ୍କଠାରୁ ଅନେକ ଟଙ୍କାର ଋଣୀ ହେଲେ ସେ ତାହା କେବେ ମଧ୍ୟ ପରିଶୋଧ କରିପାରିବେ ନାହିଁ। ରାଜା ସୈନ୍ୟମାନଙ୍କୁ ଆଦେଶ ଦେଲେ ସେ ଦାସକୁ କ୍ରୀତଦାସ ରୂପେ ବିକ୍ରି କରିଦେବା ପାଇଁ, କିନ୍ତୁ ସେ ରାଜାଙ୍କଠାରେ ଅନୁଗ୍ରହ ପ୍ରାର୍ଥନା କଲେ। ତହିଁରେ ରାଜାଙ୍କର ଦୟା ହେଲା, ପୁଣି ତାର ସବୁ ଋଣ କ୍ଷମା କରି ସେଥିରୁ ମୁକ୍ତ କରିଦେଲେ। ସେ ଦାସ ଫେରିଲା ବେଳେ ଆଉ ଜଣେ ସହଦାସର ଦେଖା ପାଇଲା, ଯେ ତାଙ୍କଠାରୁ ଅଳ୍ପ ପଇସା ଧାର ନେଇଥିଲା, ପୁଣି ତାର ଗଡ଼ା ଧରି ମାରିଲା, ପୁଣି ବନ୍ଦିଶାଳାରେ ପକେଇଦେଲା। ରାଜାଙ୍କ ଦାସମାନେ ଏ ଘଟଣା ରାଜାଙ୍କୁ ଜଣାଇଲେ। ତହିଁରେ ରାଜା କ୍ରୋଧାନ୍ୱିତ ହୋଇ ସେ ଦୁଷ୍ଟ ଦାସଙ୍କୁ କହିଲେ, ମୁଁ ତୋ ପ୍ରତି ଯେପରି ଦୟା କଲି, ତୁ ମଧ୍ୟ ତୋର ସହଦାସ ପ୍ରତି ସେପରି ଦୟା କରିବା ନଥିଲା କି? ପୁଣି ରାଜା ସେ ଦୁଷ୍ଟ ଦାସକୁ ଅନନ୍ତକାଳ ପାଇଁ କାରାଗାରରେ ନିକ୍ଷେପ କଲେ। ବନ୍ଧୁଗଣ, ଈଶ୍ୱର ଆମର ସବୁ ଭୁଲ ଦୋଷ କ୍ଷମା କରନ୍ତି। ଏଣୁ ଯେଉଁମାନେ ଆମ ପ୍ରତି ଭୁଲ କି ଦୋଷ କରନ୍ତି, ତାହାକୁ କ୍ଷମା କରିବା ଆବଶ୍ୟକ।